ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖିଆ ଖବର। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜୟନ୍ତୀ ଆଉ ପରାକ୍ରମ ଦିବସ ସମାରୋହ ଯୋଗ ଦେବାର୍କେ ଆବାକାଲ କଟକ ଆସୁଛନ୍ ଉପରାଷ୍ଟ୍ରପତି। 457,000 ଅଧିକା ହିତାଧିକାରୀଙ୍କୁ ସୁଭଦ୍ରା ସାହାଯ୍ୟ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ପାଣି ପଞ୍ଚାୟତ ବ୍ୟବସ୍ଥା ଓଡ଼ିଶାର କୃଷି ଆଉ ଚାଷୀମାନଙ୍କର ଜୀବନ୍ତୀ ଗୋଟିଏ ବଡ଼ ପରିବର୍ତ୍ତନ ଆଣିଛି କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରରେ ଚାଲିଥିବା ପାଣି ପଞ୍ଚାୟତ ପକ୍ଷ 2026 ହେଲା ଉଦ୍ଯାପିତ ଆଉ ଗ୍ରାମରକ୍ଷୀମାନଙ୍କର ମାସିକ ଭତ୍ତା 1800-2500 ଟଙ୍କାକେ ବଢ଼ାଲେ ରାଜ୍ୟ ସରକାର। ଏଥର ପୁରା ଖବର। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଇବାକାଲ ଓଡ଼ିଶା ଗସ୍ତଥି ଆସୁଛନ୍। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜୟନ୍ତୀ ଆଉ ପରାକ୍ରମ ଦିବସ ଅବସରରେ କଟକନ ହେବାର୍କେ ଥିବା କାର୍ଯ୍ୟକ୍ରମଟି ଉପରାଷ୍ଟ୍ରପତି ଯୋଗ ଦେବାର ସହିତ ନେତାଜୀଙ୍କର ଜନ୍ମଜାଗା ସଂଗ୍ରହାଳୟ ପରିଦର୍ଶନ କରିବେ। ଇତାର ସହିତ ଜିଲ୍ଲା ସଂସ୍କୃତି ଭବନ ଉଦ୍ଘାଟନ କରିବେ। ଉପରାଷ୍ଟ୍ରପତିଙ୍କ ଗସ୍ତକେ ନେଇକରି ପ୍ରଶାସନ ତରଫ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଇବାକାଲ ସକାଳ 8:50 ଉପରାଷ୍ଟ୍ରପତି ଭୁବନେଶ୍ୱର ବିମାନ ବନ୍ଦରନ ପହଞ୍ଚବେ। ସେନୁ ସିଧାସଳଖ କଟକ ଯାଇକରି ନେତାଜୀଙ୍କର ଜନ୍ମଠାନ ପହଞ୍ଚବେ। କାର୍ଯ୍ୟକ୍ରମ ସାରିକରି ମଧ୍ୟାହ୍ନ 2 ଉପରାଷ୍ଟ୍ରପତି କୋଲକାତା ଯିବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶାର ସବୁନୁ ବଡ଼ ମହିଳା କୈନ୍ଦ୍ରିକ କଲ୍ୟାଣ ଯୋଜନା ସୁଭଦ୍ରାର 457,000 ଅଧିକା ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜ ଯୋଜନାର ସାହାଯ୍ୟ ଟଙ୍କା ବାଟିଛନ୍। ଭୁବନେଶ୍ୱର OUET ପରିଚ୍ଛନ୍ନ ହୋଇଥିବା ଗୋଟିଏ ସମାରୋହରେ ମୁଖ୍ୟମନ୍ତ୍ରୀ 315 କୋଟିରୁ ଅଧିକା ସାହାଯ୍ୟ ଟଙ୍କା DBT ଜରିଆ ହିତାଧିକାରୀଙ୍କୁ ଦେଇଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସୁଭଦ୍ରା ଯୋଜନା ହେଉଛି ସ୍ୱାଧୀନତା ଉତ୍ତରୁ ଓଡ଼ିଶାର ସବୁନୁ ବଡ଼ ମହିଳା କୈନ୍ଦ୍ରିକ ଯୋଜନା। ମହିଳାମାନଙ୍କର ସର୍ବାଙ୍ଗୀନ ବିକାଶ ଲାଗି ସରକାର ସୁଭଦ୍ରା ଯୋଜନା ଲାଗି ବଛରକ 11,000 କୋଟି ଟଙ୍କା ବ୍ୟୟବରାଦ ରଖିଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ଇଏ ସୁଭଦ୍ରା ଯୋଜନା ଗୋଟିଏ ଭିଟାମିନ୍ ସଦୃଶ, ୟାକୁ ଭିଟାମିନ୍ ଏମ୍ ବି କହନ୍ତି। ଇଏ ସଦୃଶ ଆପଣମାନଙ୍କୁ ଇଏ ସାହାଯ୍ୟ କରିଲା ଆଉ ଏକାଧିକ ଆପଣଙ୍କର ଯେଉଁ ଲକ୍ଷ୍ୟ ଅଛି, ଯୋଜନା ଅଛି, ତାହା କାର୍ଯ୍ୟକାରୀ କରାଇବାରେ ସଫଳ ହୋଇଥାଏ। ଆଉ ଆର୍ଥିକ ସ୍ୱାଧୀନତା ହିଁ ଆତ୍ମବିଶ୍ୱାସ ଆଣିଥାଏ। ଏହି ଯୋଜନା ସାମାଜିକ ନ୍ୟାୟ ମଧ୍ୟ ପ୍ରଦାନ କରୁଛି। ଏହା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗ, ଗ୍ରାମାଞ୍ଚଳ ଆଦିବାସୀ ସମ୍ପ୍ରଦାୟ, ସହରାଞ୍ଚଳର ଗରିବ ପରିବାର ଏବଂ ସାହାଯ୍ୟର ଆବଶ୍ୟକତା ଥିବା ସମସ୍ତ ମହିଳା ଓ ସେମାନଙ୍କର ପରିବାରକୁ ସମର୍ଥନ କରିବା ଉପରେ ଏ ସୁଭଦ୍ରା ଯୋଜନା ବହୁତ ଧ୍ୟାନ ରଖିଥାଏ।
ସମାରୋହରେ ମୁଖ୍ୟମନ୍ତ୍ରୀ 5 ସଫଲ ସୁଭଦ୍ରା ହିତାଧିକାରୀଙ୍କୁ ସମ୍ମାନିତ କରିଥିଲେ। ଏ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇକରି ମହିଳାମାନେ ନିଜର ଦମ୍ଭି ଉଦ୍ୟମୀ ହୋଇପାରିଲେ ସମୃଦ୍ଧ ଓଡ଼ିଶା, ବିକଶିତ ଭାରତ ଗଠନ ହୋଇପାରିବା ବୋଲି କହିଛନ୍ତି। ସୂଚନା ଅନୁସାରେ ରାଜ୍ୟ ସରକାର ଏପତକ 1 କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାଟି 15,000 କୋଟିରୁ ଅଧିକ ଟଙ୍କା ସାହାଯ୍ୟ ଆକାରରେ ଯୋଗାଇ ଦେଇଛନ୍ତି। ପାଣିର ସୁପରିଚାଳନା ବିନା କୃଷି, ଅର୍ଥନୈତିକ ଉନ୍ନତି ଆଉ ରାଜ୍ୟର ପ୍ରଗତି ନାହିଁ ହୁଏ। ପାଣି ପଞ୍ଚାୟତ ବ୍ୟବସ୍ଥା ଓଡ଼ିଶାର କୃଷି ଓ ଚାଷୀମାନଙ୍କର ଜୀବନ୍ତୀ ଗୋଟିଏ ବଡ଼ ପରିବର୍ତ୍ତନ ଆଣିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନର ଆଜି ହୋଇଥିବା ରାଜ୍ୟସ୍ତରୀୟ ପାଣି ପଞ୍ଚାୟତ ପକ୍ଷ 2026 ଉଦ୍ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇକରି କହିଛନ୍ତି ଆଇବା 5 ଭିତରେ ବଡ଼, ମଧ୍ୟମ ଆଉ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଉଠା ଜଳସେଚନ, ମେଗା ଲିଫ୍ଟ ଆଉ ଆଡ଼ିବନ୍ଧ ତିଆରି ଜରିଏ 15,00,000 ହେକ୍ଟର ଅଧିକା ଜମିକେ ଜଳସେଚନ ହୋଇପାରିବା।
ସ୍ଥିର, ପର୍ଯ୍ୟାପ୍ତ ଓ ନିର୍ଭରଶୀଳ ଜଳ ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ ଇଏ କରୁଛି। କୃଷି ଉତ୍ପାଦନକୁ ବୃଦ୍ଧି କରିବା ଏବଂ ସମସ୍ତ ଚାଷ ଯୋଗ୍ୟ ଜମିକୁ ଜଳସେଚନ ଲକ୍ଷ୍ୟରେ ଆମ ସରକାର ଆସନ୍ତା 5 ମଧ୍ୟରେ ବିଭିନ୍ନ ବୃହତ, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ସମେତ ଉଠା ଜଳସେଚନ ଯୋଜନା, ପାର୍ବତୀଗୁରି ମେଗା ଲିଫ୍ଟ, ଆଡ଼ିବନ୍ଧ ନିର୍ମାଣ ଇଏ କରିବା ପାଇଁ ମଧ୍ୟ ସମସ୍ତ ପ୍ରକାରର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆଉ ଏହା ମାଧ୍ୟମରେ ଆମର ଯେଉଁ ବଡ଼ ଲକ୍ଷ୍ୟ ଅଛି, ରାଜ୍ୟର 15,00,000 ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବା, ଏ ଲକ୍ଷ୍ୟକୁ ଆମେ ନିଶ୍ଚିତ ଭାବରେ ପୂରା କରିବା ପାଇଁ ଲକ୍ଷ୍ୟ ରଖିକରି କାର୍ଯ୍ୟକ୍ରମ ଆରମ୍ଭ କରିଛୁ।
ସେ ଆହୁରି କହିଛନ୍ତି ନୂଆପଡ଼ା ଜିଲ୍ଲାର ଚାନ୍ଦପାଲାନ 2,567 ହେକ୍ଟର ଜମିନ୍କେ ଆଧୁନିକ ଜଳ ଦକ୍ଷତା ଓ ଗୋଷ୍ଠୀ ଜରିଆ ପରିଚାଳିତ ଜଳସେଚନ ପରିଚାଳନା ଲାଗି ପାଇଲଟ ପ୍ରୋଜେକ୍ଟ ଭାବେ ନିଆଯାଇଛି। 2036 ତକ ଓଡ଼ିଶାକେ ସମୃଦ୍ଧ ରାଜ୍ୟ କରବାର ଲକ୍ଷ୍ୟଟି 90% ଅଧିକା ଚାଷ ଯୋଗ୍ୟ ଜମିକେ ଜଳସେଚନ ସୁବିଧା ଯୋଗାଇ ଦେବା ଲାଗି ସରକାର କାମ କରୁଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡ଼ିଶା ସହିତ 10 ରାଜ୍ୟ ରାଜ୍ୟସଭା ନିର୍ବାଚନ ଲାଗି ପ୍ରସ୍ତୁତି ମୂଲ ହୋଇଛି। ରିଟର୍ଣ୍ଣିଂ ଅଫିସରଙ୍କ ନିଯୁକ୍ତି ଲାଗି ଭାରତୀୟ ନିର୍ବାଚନ ଆୟୋଗଙ୍କ ତରଫ ରାଜ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ପ୍ରସ୍ତାବ ମଗାଯାଇଛି। ଆଇବା ଏପ୍ରିଲ ମାସେ ଓଡ଼ିଶାର 4 ସହିତ ଦେଶର 10 ରାଜ୍ୟର 37 ରାଜ୍ୟସଭା ଆସନ ଖାଲି ରହିଛି। ଓଡ଼ିଶା ରାଜ୍ୟସଭା ସାଂସଦ ମୁନା ଖାନ, ନିରଞ୍ଜନ ବିସି, ସୁଜିତ କୁମାର ଆର୍ ମମତା ମହନ୍ତଙ୍କ କାର୍ଯ୍ୟକାଳ ଆଇବା ଏପ୍ରିଲ 2 ଦିନ ଶେଷ ହେଉଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ରାଜ୍ୟ ସରକାର ଗ୍ରାମରକ୍ଷୀମାନଙ୍କର ମାସିକ ଭତ୍ତା 1800 ନୁ 2500 ଟଙ୍କାକେ ବଢ଼ିଛନ୍। ଇତାର ସହିତ ଥାନାମାନଙ୍କେ କାମ କରୁଥିବା ଗୃହରକ୍ଷୀମାନେ ହପ୍ତାକ ଥରେ ଥାନାନ ହାଜରା ପକାବେ। ଇ ବାବଦ ଗୋଟିଏ ପ୍ରସ୍ତାବକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଅନୁମୋଦନ କରିଛନ୍। ଭୁବନେଶ୍ୱର ବରମୁଣ୍ଡା ପଡ଼ିଆନ ଆସ୍ଥାନ କୃଷି ଓଡ଼ିଶା 2026 ସମ୍ମିଳନୀର ଶୁଭାରମ୍ଭ ହୋଇଯାଇଛି। ତିନିଦିନିଆ ସମ୍ମିଳନୀକେ ଉପମୁଖ୍ୟମନ୍ତ୍ରୀ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦ୍ଘାଟନ କରିକି କହିଛନ୍, ଓଡ଼ିଶା ଇହାଦେ ନିଜକେ ଖାଦ୍ୟ ଅଗ୍ଲାଲା ରାଜ୍ୟ ବନେଇପାରିଛି। ରାଜ୍ୟକେ ଠିକ୍ ସମୟଥି ସାର ବିହନ ଯୋଗାଇ ଦେବାର ସହିତ ଚାଷୀମାନଙ୍କର ଉତ୍ପାଦନ ବଢ଼ାବାର ଲାଗି ସରକାର ସବୁ ପ୍ରକାରର ସହଯୋଗ କରୁଛନ୍। ଚାଷୀମାନଙ୍କର ଛୁଆଙ୍କର ଉଚ୍ଚଶିକ୍ଷା ଲାଗି ସରକାର କୃଷି ବିଦ୍ୟାନୀତି ଯୋଜନା ମୂଲ କରିଛନ୍। ମାଟିର ଉର୍ବରତା ପରୀକ୍ଷା ଓ କୃତ୍ରିମ ବୁଦ୍ଧିମତାର ବ୍ୟବହାର କରିକି ଚାଷୀମାନଙ୍କର କମାନୀ ଆହୁରି ବଢ଼ାଯିବା। ଏ ମେଳା ଖାଲି ଗୋଟିଏ ପ୍ରଦର୍ଶନୀ ନୁହେଁ, ସେ କୃଷି କ୍ଷେତ୍ରରେ ହେଉଥିବା ପରିବର୍ତ୍ତନର ଗୋଟିଏ ବଡ଼ ପ୍ରମାଣ ଆଏ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। ସମ୍ମିଳନୀ ଚାଷ କାମକେ ସହଜ କରିବା ଲାଗି ବ୍ୟବହାର ହେଉଥିବା ଭିନ୍ ଭିନ୍ ରକମର ଅତ୍ୟାଧୁନିକ ମେସିନ୍ ଡ୍ରୋନ୍ ଟେକ୍ନୋଲୋଜି ମୁଖ୍ୟ ଆକର୍ଷଣ ସାଜିଥିଲା। ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଆବାକାଲ ଭୁବନେଶ୍ୱରନ ପାଳନ କରାଯିବା। ଆବାକାଲ ସକାଳ ବେଲା ରସୁଲଗଡ଼ ନଥିବା ନେତାଜୀଙ୍କ ପ୍ରତିମୂର୍ତ୍ତି ଆର୍ ଭିଏସ୍ଏସ୍ ନଗର ନଥିବା ବୀର ସୁରେନ୍ଦ୍ର ସାଏଙ୍କର ପ୍ରତିମୂର୍ତ୍ତି ପ୍ରଶାସନ ତରଫ ମାଲ୍ୟାର୍ପଣ କରାଯିବା। ସଜବେଳେ ଜୟଦେବ ଭବନର ଗୋଟିଏ ସାଧାରଣ ସଭାର ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 25 ତାରିଖ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରି ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 130 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-1178-00 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ କଲ୍ ଦେଇକରି ଏସ୍ଏମ୍ଏସ୍ ଜରିଏ ଆବାକାଲ ତକ୍ ନିଜର ମତାମତ ଦେଇପାରିବେ। ଭାରତୀୟ ନିର୍ବାଚନ ଆୟୋଗ ତରଫ ନୂଆଦିଲ୍ଲୀରେ ଚାଲିଥିବା ଅନ୍ତର୍ଜାତୀୟ ଗଣତନ୍ତ୍ର ନିର୍ବାଚନ ପରିଚାଳନା ସମ୍ମିଳନୀ 2026 ଆଜି ଆୟୋଗର ଏକକ ଡିଜିଟାଲ୍ ପ୍ଲାଟଫର୍ମ ଇସିଆଇ ନେଟ୍ ଶୁଭାରମ୍ଭ କରାଯାଇଛି। ଏହି ପ୍ଲାଟଫର୍ମ ନିର୍ବାଚନ ବାବଦ ସବୁ ସୂଚନା ଆଉ ସେବା ଲାଗି ଏକକ ଡିଜିଟାଲ୍ ପୋର୍ଟାଲ୍ ଭାବେ କାମ କରିବା। ବୌଦ୍ଧ ଶିକ୍ଷା ବିଭାଗ ତରଫ ସହର ବାଳିକା ବିଦ୍ୟାଳୟର ସୁରେନ୍ଦ୍ର ସାଏ ଦୃଷ୍ଟି ଯୋଜନାଥି ଚକ୍ଷୁ ପରୀକ୍ଷା ଶିବିର ହୋଇଯାଇଛି। ଶିବିରଥି 183 ଜଣ ଛାତ୍ରଛାତ୍ରୀଙ୍କ ଆଖିର ପରୀକ୍ଷା କରାଯାଇଥିଲା। ସେଥିଭିତରୁ 37 ଜଣ ଛାତ୍ରଛାତ୍ରୀଙ୍କୁ ଚଷମା ଆର୍ 6 ଜଣଙ୍କୁ ଅୟତ୍କ ଚିକିତ୍ସା ଲାଗି ପରାମର୍ଶ ଦିଆଯାଇଥିଲା। ପୋଷଣ ଯୋଜନାର ଅତିରିକ୍ତ ସଚିବ ଏନ୍ସି ଜ୍ୟୋତିରଞ୍ଜନ ନାୟକ ବୌଦ୍ଧ ଜିଲ୍ଲା ଗସ୍ତ କରିକି ଭିନ୍ ଭିନ୍ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍। ଏହି ଅବସରରେ ଶ୍ରୀ ନାୟକ ବୌଦ୍ଧ ହରମଗା ବ୍ଲକ୍ର ଅଙ୍ଗନୱାଡ଼ି କେନ୍ଦ୍ର ୱାନ୍ଷ୍ଟପ୍ ସେଣ୍ଟର ଆଉ ଶକ୍ତି ସଦନ ବୁଲି ଦେଖିଥିଲେ। ସବୁ ସିଡିପିଓ ଓ ଜିଲ୍ଲା ଅଧିକାରୀମାନଙ୍କ ସହିତ ପୋଷଣ ଯୋଜନାକୁ ନେଇକରି ସମୀକ୍ଷା କରିଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପିଏମ୍ ଶ୍ରୀ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପରିସରର ଜିଲ୍ଲାସ୍ତରୀୟ ପିଏମ୍ଶ୍ରୀ ଉତ୍ସବ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମଟି କଳାହାଣ୍ଡି ସାଂସଦ ମାଳବିକା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଆଧୁନିକ ଗୁଣାତ୍ମକ ଶିକ୍ଷା ଉପରେ ଜୋର ଦେଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ କାର୍ଯ୍ୟାଳୟର ଭୋଟର ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ଭୋଟରମାନଙ୍କୁ ସଚେତନ କରିବା ଲାଗି ଗୋଟିଏ ସଂକଳ୍ପ ଯାତ୍ରା ବିଲ୍ ହୋଇଯାଇଛି। ଗଣତାନ୍ତ୍ରିକ ପ୍ରକ୍ରିୟାମାନଙ୍କେ ସାମିଲ ହୋଇକରି ନିର୍ଭୀକ ଭାବେ ମତଦାନ କରିବାରକେ ସମସ୍ତେ ସଂକଳ୍ପ ନେଇଥିଲେ। ନୂଆପଡ଼ା ଜିଲ୍ଲା ବୋଡ଼େନ୍ଠାରେ ପାତାଲ ଗଙ୍ଗା ଲୋକ ମହୋତ୍ସବ 2026 ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଗୋଟିଏ ମଶାଲ ଶୋଭାଯାତ୍ରା ମା' ଦ୍ୱାରସେନୀ ମନ୍ଦିରରୁ ବାହାରିକରି ମହୋତ୍ସବ ମଚାନ୍ତି ପହଞ୍ଚିଥିଲା। ଝାରସୁଗୁଡ଼ା ଜିଲ୍ଲା କୁଲାବିରା ବ୍ଲକ ସମାସିଂହାନ ସମାସିଂହା ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ଉଦ୍ଘାଟନୀ ମ୍ୟାଚ୍ରେ ସମ୍ବଲପୁର ଦଲ 8 ୱିକେଟ୍ରେ ଝାରସୁଗୁଡ଼ା ଦଲକେ ହରାଇଛି। ଏବେ 26 ତାରିଖ ଇତାର ଫାଇନାଲ୍ ମ୍ୟାଚ୍ ଖେଳାଯିବା। ସୁବର୍ଣ୍ଣପୁର ଗାନ୍ଧୀ ପଡ଼ିଆନ ଚାଲିଥିବା ସର୍ବଭାରତୀୟ ଲାଲମଣି କ୍ରିକେଟ୍ କପ୍ 2026 ଆଜି ଭୁବନେଶ୍ୱର ବାପୁଜୀ କ୍ଲବ ଆଉ ବଲାଙ୍ଗୀର ୟଙ୍ଗଷ୍ଟର କ୍ରିକେଟ୍ କ୍ଲବ ଭିତରେ ସେମିଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା। ଏଥି ଭୁବନେଶ୍ୱର ଦଲ 5 ୱିକେଟ୍ରେ ବଲାଙ୍ଗୀର ଦଲକେ ହରାଇକରି ଫାଇନାଲ୍କେ ଯାଇଛି। ଏବେ 26 ତାରିଖ ଦିନ ଫାଇନାଲ୍ ମ୍ୟାଚ୍ ଖେଳାଯିବା। ପାଣିପାଗ ପଶ୍ଚିମ ଝଡ଼ର ପ୍ରଭାବ ଥି ରାଜ୍ୟର ବଡ଼ଭାଗୀ ଜାଗାନ ଶୀତର ପ୍ରଭାବ ସାମାନ୍ୟ କମିଛେ। ଏବେ 4-5 ଦିନ ତକ୍ ପାଗ ଏନ୍ତା ରହିବା। ସୁନ୍ଦରଗଡ଼ କଳାହାଣ୍ଡି ସହିତ ରାଜ୍ୟର 11 ଜାଗାନ ହାଲକାନୁ ମଧ୍ୟମ ଧରଣର କୁହୁଡ଼ି ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଓ ପରାକ୍ରମ ଦିବସ ସମାରୋହ ଯୋଗ ଦେବାରକେ ଆବାକାଲ କଟକ ଆସୁଛନ୍ ଉପରାଷ୍ଟ୍ରପତି। 4,57,000 ଅୟତ୍କା ହିତାଧିକାରୀଙ୍କୁ ସୁଭଦ୍ରା ସାହାଯ୍ୟ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ପାଣି ପଞ୍ଚାୟତ ବ୍ୟବସ୍ଥା ଓଡ଼ିଶାର କୃଷି ଆଉ ଚାଷୀମାନଙ୍କ ଜୀବନ୍ତୀ ଗୋଟିଏ ବଡ଼ ପରିବର୍ତ୍ତନ ଆଣିଛେ କହିଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱରରେ ଚାଲିଥିବା ପାଣି ପଞ୍ଚାୟତ ପକ୍ଷ 2026 ହେଲା ଉଦ୍ଯାପିତ। ଆଉ ଗ୍ରାମରକ୍ଷୀମାନଙ୍କର ମାସିକ ଭତ୍ତା 1800 ନୁ 2500 ଟଙ୍କାକେ ବଢ଼ାଲେ ରାଜ୍ୟ ସରକାର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।